ମୋ ନାଁ ଯଶୋଦା ବେହେରା, 57 ନମ୍ବର ୱାର୍ଡ଼ର ତାରିଣୀ ବସ୍ତି। ରାସ୍ତା ଖାଲ ଢିପ ହେଇଛି, ପାଣି ଠିକରେ ଆସୁନି, ମଶା ଯେ କାହିଁରେ କ'ଣ ମଶା, ପାଣି ରାସ୍ତାରେ ପାଣି ଜମି ଯାଉଛି, ଖାଇ ଖାଇ ପୁରା ଖାଲ ଢିପ ହେଇଛି। ରାସ୍ତା ରୋଡ କାମ ନାହିଁ, କିଛି ନାହିଁ, ମାଟି ବି ପକଉନାହାନ୍ତି, ଆମେ ଏମିତି ଅସୁବିଧାରେ ରହିଛୁ ଆଉ। ଆପଣ ଜଲ୍ଦି ପଦକ୍ଷେପ ନିଅନ୍ତୁ ଟିକେ।